ଆଦି ପୁସ୍ତକ 25 ପର୍ବ। ଅବ୍ରାହମ କଟୁରା ନାମ୍ନୀ ଆଉ ଗୋଟିଏ ସ୍ତ୍ରୀ ବିବାହ କରିଥିଲେ। ସେ ତାଙ୍କ ନିମନ୍ତେ ସିମ୍ରଣ ଓ ଜକ୍ସନ୍ ଓ ମଦାନ ଓ ମିଦିୟନ୍ ଓ ଜିସ୍ପକ୍ ଓ ସୁହ ଏମାନଙ୍କୁ ଜନ୍ମ କଲା। ସେହି ଜକ୍ସନ୍ ଶିବା ଓ ଦବାନଙ୍କୁ ଜାତ କଲା। ଦଦାନ ଅସୁରୀୟ ଓ ଉଟୁସୀୟ ଓ ଲିୟମୀୟ ଲୋକମାନଙ୍କର ଆଦିପୁରୁଷ। ମିଦିୟନର ସନ୍ତାନ ଐଫା ଓ ଏଫର ଓ ହନକ ଓ ଅବିଦ ଓ କଲଦିଆ, ଏ ସମସ୍ତେ କଟୁରାର ସନ୍ତାନ। ଅନନ୍ତର ଅବ୍ରାହମ ଇସାକକୁ ଆପଣାର ସର୍ବସ୍ୱ ଦେଲେ। ମାତ୍ର ଅବ୍ରାହମ ଉପପତ୍ନୀମାନଙ୍କ ସନ୍ତାନଗଣକୁ କିଛି କିଛି ଦେଇ ଆପଣା ଜୀବଦ୍ଦଶାରେ ଇସାକ ନିକଟରୁ ସେମାନଙ୍କୁ ପୂର୍ବ ଦିଗସ୍ଥ ଦେଶରେ ରହିବାକୁ ବିଦାୟ କଲେ। ଅବ୍ରାହମଙ୍କର ଆୟୁର ପରିମାଣ 175 ବର୍ଷ। ସେ ଏତେ ବର୍ଷ ପର୍ଯ୍ୟନ୍ତ ଜୀବତ ଥିଲେ। ଅନନ୍ତର ଅବ୍ରାହମ ଉତ୍ତମ ବୃଦ୍ଧାବସ୍ଥାରେ ବୃଦ୍ଧ ଓ ପୂର୍ଣ୍ଣାୟୁ ହୋଇ ପ୍ରାଣତ୍ୟାଗ କଲେ ଆଉ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲେ। ଆଉ ତାଙ୍କର ପୁତ୍ର ଇସାକ ଓ ଇସ୍ମାଏଲ ମମ୍ରିର ସମ୍ମୁଖରେ ହେତିୟ ସୋହରର ପୁତ୍ର ଇଫ୍ରଣର କ୍ଷେତ୍ରସ୍ଥିତ ମକ୍ପେଲା ନାମକ ଗୁହାରେ ତାଙ୍କୁ କବର ଦେଲେ। ଯେହେତୁ ଅବ୍ରାହମ ହେତିୟ ସନ୍ତାନମାନଙ୍କ ନିକଟରୁ ସେହି କ୍ଷେତ୍ର କ୍ରୟ କରିଥିଲେ, ସେହି ସ୍ଥାନରେ ଅବ୍ରାହମଙ୍କର ଓ ତାଙ୍କର ଭାର୍ଯ୍ୟା ସାରାର କବର ଦିଆଗଲା। ଅବ୍ରାହମଙ୍କର ମୃତ୍ୟୁ ଉତ୍ତାରେ ପରମେଶ୍ୱର ତାଙ୍କର ପୁତ୍ର ଇସାକଙ୍କ ଆଶୀର୍ବାଦ କଲେ। ପୁଣି ଇସାକ ବେର୍ ଲହୟ ରୋଇ ନାମକ ସ୍ଥାନରେ ବସତି କଲେ। ସାରାର ଦାସୀ ମିସରିଆ ହାଗାର ଅବ୍ରାହମଙ୍କ ନିମନ୍ତେ ଯାହାକୁ ପ୍ରସବ କରିଥିଲା, ଅବ୍ରାହମଙ୍କର ସେହି ପୁତ୍ର ଇସ୍ମାଏଲର ବଂଶାବଳୀ। ନାମ ଓ ଗୋଷ୍ଠୀ ଅନୁସାରେ ଇସ୍ମାଏଲର ସନ୍ତାନମାନଙ୍କର ନାମ ଏହି। ଇସ୍ରାଏଲର ଜ୍ୟେଷ୍ଠ ପୁତ୍ର ନବାୟତ, ତାହା ଉତ୍ତାରେ କେଦର ଓ ଅଦବେଲ ଓ ମିଦସମ, ମିସ୍ମ ଓ ଦୁମା ଓ ମସା, ଓ ହଦଦ ଓ ତେମା ଓ ଜିଟୁର ଓ ନାଫାସ ଓ କେଦମା, ଏହି ସମସ୍ତେ ଇସ୍ମାଏଲର ସନ୍ତାନ। ପୁଣି ସେମାନଙ୍କର ନାମାନୁସାରେ ସେମାନଙ୍କର ଗ୍ରାମ ଓ ଛାଉଣୀ ସ୍ଥାନ ଥିଲା। ଆଉ ସେମାନେ ଆପଣା ଆପଣା ଗୋତ୍ରାନୁସାରେ ଦ୍ୱାଦଶ ଅଧିପତି ଥିଲେ। ଇସ୍ମାଏଲର ଆୟୁର ପରିମାଣ 137 ବର୍ଷ ଥିଲା। ତେଣୁ ସେ ପ୍ରାଣତ୍ୟାଗ କଲା ଆଉ ସେ ଆପଣା ଲୋକମାନଙ୍କ ନିକଟରେ ସଂଗୃହୀତ ହେଲା। ଅନନ୍ତର ତାହାର ସନ୍ତାନମାନେ ହବିଲା ଓ ମିସରର ପୂର୍ବସ୍ଥିତ ସୁରଠାରୁ ଅସୁରିଆ ଦିଗରେ ବସତି କଲେ। ଏହି ରୂପେ ସେ ଆପଣା ସମସ୍ତ ଭ୍ରାତୃଗଣର ସମ୍ମୁଖସ୍ଥ ବସତି ସ୍ଥାନ ପାଇଲା। ଅବ୍ରାହମଙ୍କର ପୁତ୍ର ଇସାହାକାଙ୍କର ବଂଶାବଳୀ। ଅବ୍ରାହମ ଇସାହାକଙ୍କୁ ଜାତ କଲେ। ସେ ଇସାହାକ 40 ବର୍ଷ ବୟସରେ ପଦନ ଅରାମୀୟ ବଥୁଏଲର କନ୍ୟା ଅର୍ଥାତ୍ ଅରାମୀୟ ଲାବନର ଭଗିନୀ ରିବିକାକୁ ବିବାହ କଲେ। ଇସାହାକାଙ୍କର ସେହି ଭାର୍ଯ୍ୟା ବନ୍ଧ୍ୟା ହେବାରୁ ସେ ତାହା ନିମନ୍ତେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ତାଙ୍କର ପ୍ରାର୍ଥନା ଶୁଣନ୍ତେ ତାଙ୍କର ଭାର୍ଯ୍ୟା ରିବିକା ଗର୍ଭବତୀ ହେଲା। ଅନନ୍ତର ତାହାର ଗର୍ଭ ମଧ୍ୟରେ ଶିଶୁମାନେ ଛନ୍ଦାଛନ୍ଦି ହେବାରୁ ମୁହଁରେ ଏପରି କାହିଁକି ହେଲା, ଏପରିକି ହୋଇଥାଏ, ଏହା ଭାବି ସେ ସଦାପ୍ରଭୁଙ୍କ ନିକଟକୁ ପଚାରିବା ପାଇଁ ଗଲା। ତେଣୁ ସଦାପ୍ରଭୁ ତାହାକୁ କହିଲେ, ତୁମ୍ଭ ଗର୍ଭରେ ଦୁଇ ଗୋଷ୍ଠୀ ଅଛନ୍ତି ଓ ଦୁଇ ଗୋତ୍ର ତୁମ୍ଭ ଉଦରରୁ ବିଭିନ୍ନ ହେବେ। ଏକ ଗୋତ୍ର ଅନ୍ୟ ଗୋତ୍ରଠାରୁ ବଳବାନ ହେବ, ପୁଣି ଜ୍ୟେଷ୍ଠ କନିଷ୍ଠର ସେବା କରିବ। ଅନନ୍ତର ପ୍ରସବ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ତାହାର ଗର୍ଭରୁ ଜାଆଁଳା ପୁତ୍ର ଜନ୍ମିଲେ। ତାହାର ଜ୍ୟେଷ୍ଠ ରକ୍ତବର୍ଣ୍ଣ ଓ ସର୍ବାଙ୍ଗ ଲୋମଶ ବସ୍ତ୍ର ପରିଥିଲା, ଏହେତୁ ତାହାର ନାମ ଏସୋଉ ଅର୍ଥାତ୍ ଲୋମବ୍ୟାପ୍ତ ଦିଆଗଲା। ତହିଁ ଉତ୍ତାରେ ଏସୋର ପାଦମୂଳ ଧରି ତାହାର ଭ୍ରାତା ଭୂମିଷ୍ଠ ହେଲା, ଏଣୁକରି ତାହାର ନାମ ଯାକୁବ ଅର୍ଥାତ୍ ପଦାପ୍ରହାରକ ଦିଆଗଲା। ଇସାକଙ୍କର 60 ବର୍ଷ ବୟସରେ ଏହି ଜାଆଁଳା ପୁତ୍ର ଜାତ ହେଲେ। ଅନନ୍ତର ବାଳକମାନେ ବଢ଼ିଲା ଉତ୍ତାରେ ଏସୋ ମୃଗାନିପୁଣ ଓ ବନବିହାରୀ ହେଲା, ପୁଣି ଯାକୁବ ମୃଦୁ ମନୁଷ୍ୟ ଓ ତମ୍ବୁବାସୀ ହେଲା। ଇସାହାକ ମୃଗୟା ମାଂସ ଅତି ସୁସ୍ୱାଦୁ ବୋଧ କରିବାରୁ ଏସୋକୁ ଭଲ ପାଇଲେ, ମାତ୍ର ରିବିକା ଯାକୁବକୁ ଭଲ ପାଇଲେ। ଏକଦିନ ଯାକୁବ ଡାଲି ରାନ୍ଧୁଥିଲା, ସେହି ସମୟରେ ଏସୋ କ୍ଲାନ୍ତ ହୋଇ କ୍ଷେତ୍ରରୁ ଆସିଲା। ତେଣୁ ସେ ଯାକୁବକୁ କହିଲା, ମୁଁ କ୍ଲାନ୍ତ ହୋଇଅଛି, ବିନୟ କରେ ସେହି ରଙ୍ଗା ଡାଲି ଦେଇ ଭୋଜନ କରାଅ। ଏହି ନିମନ୍ତେ ତାହାର ନାମ ଇଦୋମ ରଙ୍ଗା ଖ୍ୟାତ ହେଲା। ସେତେବେଳେ ଯାକୁବ କହିଲା, ଆଜି ତୁମ୍ଭେ ମୋତେ ଆପଣା ଜ୍ୟେଷ୍ଠାଧିକାର ବିକ୍ରୟ କର। ଏସ ଉତ୍ତର କଲା, ଦେଖ ମୁଁ ମଲା ପରି, ଜ୍ୟେଷ୍ଠାଧିକାରରେ ମୋର କି ଲାଭ? ଯାକୁବ କହିଲା, ତୁମ୍ଭେ ଆଜି ମୋ ନିକଟରେ ଶପଥ କର। ତହିଁରେ ସେ ତାହା ନିକଟରେ ଶପଥ କଲା। ଏହି ରୂପେ ସେ ଆପଣା ଜ୍ୟେଷ୍ଠାଧିକାର ଯାକୁବକୁ ବିକ୍ରୟ କରିଦେଲା। ତେଣୁ ଯାକୁବ ଏସଙ୍କୁ ରୁଟି ଓ ରନ୍ଧା ମସୁର ଡାଲି ଦିଅନ୍ତେ। ସେ ଭୋଜନ ପାନ କରି ଉଠିଗଲା। ଏହି ରୂପେ ଏସୋ ଆପଣା ଜ୍ୟେଷ୍ଠାଧିକାର ତୁଚ୍ଛ ଜ୍ଞାନ କଲା।